ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ଜନତା ମଇଦାନଠାରେ ମୂଳ ହେଲା 18 ନମ୍ବର ପ୍ରବାସୀ ଭାରତୀୟ ଦିବସ। ଦେଶର ବିକାଶ ଧାରାକୁ ସାମିଲ ହେବାକେ ଯୁବ ପ୍ରବାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଆର୍ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆହ୍ୱାନ। ପ୍ରବାସୀ ଭାରତୀୟ ଦିବସକୁ ଯୋଗ ଦେବାରକେ ଆଜି ଓଡ଼ିଶା ଆସୁଛନ୍ ପ୍ରଧାନମନ୍ତ୍ରୀ। ବରଗଡ଼ ଧନୁଯାତ୍ରାଟି ଆଜି ଚାଲିଛେ ମହାରାଜ କଂସଙ୍କର ଜନତା ଦରବାର। ଆଉର୍ ହକି ଇଣ୍ଡିଆ ଲିଗ୍ଟି ଆଜି ଟିମ୍ ଗୁନାସିକା ଆର୍ ତାମିଲନାଡୁ ଡ୍ରାଗନ୍ସ ଭିତରେ ଚାଲିଛେ ଖେଲ। ଏଥର ପୁରା ଖବର। ପ୍ରବାସୀ ଭାରତୀୟମାନେ ଦେଶର ସାଂସ୍କୃତିକ ଦୂତ ଆର୍ ସେମାନେ ସାରା ପୃଥିବୀନ ଭାରତର ଗୌରବ ସାଜିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ଜନତା ମଇଦାନଠାରେ 18 ନମ୍ବର ପ୍ରବାସୀ ଭାରତୀୟ ଦିବସ ସମାରୋହର ପହିଲା କାର୍ଯ୍ୟକ୍ରମ ଯୁବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ କରିକି ମୁଖ୍ୟମନ୍ତ୍ରୀ କହିଛନ୍, ରାଇଜେ ପହିଲା କରି ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆମର୍ ଲାଗି ଗୋଟିଏ ଅଭୁଲା ସ୍କୃତି ହୋଇକରି ରହିବା। ଓଡ଼ିଶାନ ଟେକ୍ନୋଲୋଜି, ଅକ୍ଷୟ ଶକ୍ତି, ଭିତ୍ତିଭୂମି ବିକାଶ, ଶିକ୍ଷା ଆର୍ ପର୍ଯ୍ୟଟନର ବିକାଶ ଦିଗେ ସୁଯୋଗ ଭରି ରହିଛି। ଇସବୁ ଦିଗେ ସହଭାଗୀ ହେବାର ସହିତ ଓଡ଼ିଶାର ସାଂସ୍କୃତିକ ବିନିମୟଥି ଯୋଡ଼ି ହେବାର୍କେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ କରିଛନ୍।
ଆଣିଛି ଆନନ୍ଦର ଲହରୀ, ଖୁସିର ସମ୍ଭାର। ଏହି କିଛି ଦିନ ଧରି ଓଡ଼ିଶାବାସୀ ଅଜସ୍ର ସ୍ନେହ ଓ ଶ୍ରଦ୍ଧାର ସହିତ ଆପଣମାନଙ୍କ ଅପେକ୍ଷାରେ ଥିଲେ। ଆଜି ସେ ଅପେକ୍ଷାର ଅନ୍ତ ହୋଇଛି। ମୁଁ ଆଶା କରୁଛି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଉତ୍ସବ ଆପଣମାନଙ୍କ ପାଇଁ ଏବଂ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ। ଆଉ ଆଗାମୀ ଦିନରେ ଏ ସମ୍ପର୍କର ସେତୁ ଆହୁରି ସୁଦୃଢ଼ ହେବ।
କାର୍ଯ୍ୟକ୍ରମଟି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରୀ ମନସୁଖ ଏଲ୍ ମାଣ୍ଡବ୍ୟ ଯୋଗ ଦେଇଥିଲେ। ଇ ଉଦ୍ଧେ ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍, ପ୍ରବାସୀ ଭାରତୀୟମାନେ ସବୁବେଳେ ତାଙ୍କର ଜନ୍ମ ମାଟିଥି ଆତ୍ମୀୟତା ଦେଖାଇ ଆସିଛନ୍। ଦେଶ ସାଙ୍ଗେ ସେମାନଙ୍କର ସହଭାଗିତା ବିକଶିତ ଭାରତ ସପନ ସାକାର କରବାର ଦିଗେ ବଡ଼ ଯୋଗଦାନ ହେବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଭିଲ୍ ପ୍ରବାସୀ ଭାରତୀୟମାନେ ତାଙ୍କର ଅଭିଜ୍ଞତା ଆଧାରଥି ବିକଶିତ ଭାରତ ନିର୍ମାଣ ଦିଗେ ଭାଗିଦାର ହୋଇପାରିବେ ବୋଲି କହିଛନ୍।
विकसित भारत के लिए हमने देश के युवाओं को अपॉर्चुनिटी मिले, राष्ट्रीय प्रवाह में अपने कॉन्ट्रीब्यूशन बेस्ट कर पाए। मोदी जी ने कहा कि विकसित भारत बनाना है तो हमें 140 करोड़ की जनता को एक साथ में लेके चलना होगा, देश के युवाओं को अपॉर्चुनिटी देना होगा। आज जिस 18 साल के युवा है वो 25 साल के बाद विकसित भारत के नागरिक बनेंगे। उस वक्त उनके सपनों का भारत कैसा है, कैसा बनाना चाहिए, वो कैसा विकसित भारत चाहते हैं, उसका विजन भी विकसित भारत में समाहित होना चाहिए। और इसलिए ही प्रधानमंत्री जी ने एक नया इनिशिएटिव लिया।
କାର୍ଯ୍ୟକ୍ରମଟି ପ୍ରବାସୀ ଭାରତୀୟ ଭିନ୍ ଭିନ୍ ରାଜ୍ୟର ବୁଦ୍ଧିଜୀବୀ, ଗବେଷକ, ସାମାଜିକ କର୍ମୀ ଆର୍ ଉଦ୍ୟୋଗୀମାନେ ସାମିଲ ଥିଲେ। ପ୍ରବାସୀ ଭାରତୀୟ ଦିବସ ଅବସରରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ନିବେଶ ଶୀର୍ଷକ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆର୍ ଓଡ଼ିଶା ସରକାରଙ୍କ ତରଫୁ ହୋଇଥିବା ଆଲୋଚନାଚକ୍ରଥି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖିଆ କୁନୁଆ ଭାବେ ଯୋଗ ଦେଇକରି ପ୍ରବାସୀ ଭାରତୀୟମାନଙ୍କୁ ଭାରତର ବିକାଶଧାରାଥି ସହଭାଗୀ ହେବାର୍କେ ଆହ୍ୱାନ ଦେଇଛନ୍। ଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସ୍ୱତନ୍ତ୍ର ରାଜ୍ୟ ଗଠନର 100 ବର୍ଷ ପୂର୍ତ୍ତି ଉଦ୍ଧେ ସମୃଦ୍ଧ ଓଡ଼ିଶା 2036 ଲକ୍ଷ୍ୟ ଉପସ୍ଥାପନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍, ଓଡ଼ିଶାର ଯୁବଶକ୍ତିକେ ଉଚିତ ପ୍ରଶିକ୍ଷଣ ବଲେ ଦକ୍ଷ ମାନବ ସମ୍ବଳ ବନାଯାଇ ପାର୍ବା। କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଅଭିଯାନଥି ଓଡ଼ିଶାର ପର୍ଯ୍ୟଟନ ଉପରେ ଜୋର୍ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍। କାର୍ଯ୍ୟକ୍ରମଟି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓଡ଼ିଶାକେ ଦୁନିଆର ଶିଳ୍ପ କଡ଼ିଥି ସାମିଲ କରବାର୍କେ ପ୍ରୟାସ କରାଯିବା ବୋଲି କହିଛନ୍। ପ୍ରବାସୀ ଭାରତୀୟ ଦିବସ ଉଦ୍ଧେ ଆଜି ଭୁବନେଶ୍ୱରଠାରେ ଓଡ଼ିଶାର ଶ୍ରେଷ୍ଠ ସୁରକ୍ଷିତ ରହସ୍ୟର ଉନ୍ମୋଚନ ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଛି। ଏଥି ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା ଯୋଗ ଦେଇକରି ଓଡ଼ିଶାକେ ବିଶ୍ୱ ପର୍ଯ୍ୟଟନ ଦିଗେ ଆଗୁଆ କରବାର୍କେ ଚେଷ୍ଟା ଜାରି ରହିବା ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ସମୟ ଉତ୍ତରୁ ଓଡ଼ିଶା ପହଞ୍ଚୁଛନ୍। ଶ୍ରୀ ମୋଦି ଆଇବା କାଲ ଭୁବନେଶ୍ୱର ଜନତା ମଇଦାନଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହଥି ଯୋଗ ଦେବେ। ପ୍ରଧାନମନ୍ତ୍ରୀ ଇ ଉଦ୍ଧେ ଥିମ୍ ପାଭିଲିୟନ ଉଦ୍ଘାଟନ କରବାର ସହିତ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଆଇବା କାଲ ଉପରବେଲା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିକଶିତ ଭାରତ 2047କେ ନେଇକରି ପ୍ରବାସୀ ଭାରତୀୟମାନଙ୍କ ସାଙ୍ଗେ ଆଲୋଚନା କରିବେ। ଶୁକ୍ରବାର ଦିନ ଉଦ୍ଯାପନୀ ସମାରୋହଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇକରି ପ୍ରବାସୀ ଭାରତୀୟମାନଙ୍କୁ ସମ୍ମାନିତ କରିବେ। ଭୁବନେଶ୍ୱର ରାଜଭବନ ଉଦ୍ୟାନ ଏ ମାସ 13-22 ତାରିଖ ତକ ସର୍ବସାଧାରଣଙ୍କ ଲାଗି ଖୋଲା ରହିବା ବୋଲି ନିଷ୍ପତ୍ତି ନିଆଯାଇଛି। ମୋବାଇଲ୍ ଆପ୍ ପଞ୍ଜୀକରଣ ମାଧ୍ୟମରେ ଲୋକ ଭିତରକେ ଯିବାର ଅନୁମତି ଦିଆଯିବା ଆର୍ ରାଜଭବନ ଉଦ୍ୟାନ ଦେଖିବା ଲାଗି କେନ୍ସି ପ୍ରକାର ପ୍ରବେଶ ଶୁଳ୍କ ଦେବାରକେ ନାଇଁ ପଡ଼େ ବୋଲି କୁହାଯାଇଛି। ଓଡ଼ିଶା ରାଜଭବନ ୱେବ୍ସାଇଟ୍ରେ ଥିବା କ୍ୟୁଆର୍ କୋଡ୍ ଜରିଏ ମୋବାଇଲ୍ ଆପ୍ ଡାଉନ୍ଲୋଡ୍ କରାଯାଇପାରବା। ଇ ସମୟ ଭିତରେ ଦ୍ୱିପହର 2:30 ବେଲବୁଡ଼ର 5 ତକ ସର୍ବସାଧାରଣଙ୍କ ଲାଗି ରାଜଭବନ ଉଦ୍ୟାନ ପରିଦର୍ଶନ ସମୟ ଧାରିଜ କରାଯାଇଛି। ସେଆଡ଼େ ସ୍କୁଲ ଛୁଆଙ୍କ ଲାଗି ଉଦ୍ୟାନ ପରିଦର୍ଶନ ସମୟ ସକାଳର 8:30 ଦିନର 10 ତକ ରଖାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର 6 ଦିନେ ଆଜି ପ୍ରଶାସନିକ ଅଧିକାରୀଙ୍କ ସହିତ ମହାରାଜ କଂସଙ୍କର ଜନତା ଦରବାର, ଶଙ୍ଖଚୂଡ଼ଙ୍କର ଗୋପବୁର ପ୍ରେରଣ, ଗୋପପୂର୍ଣ୍ଣ ଗୋପୀମାନଙ୍କର ଦହିବିକା ଆର୍ ବସ୍ତ୍ରହରଣ ବାଗି ଦୃଶ୍ୟ ଦେଖ୍ବାର୍କେ ମିଲ୍ବା। ଗଲାକାଲି ମହାରାଜ କଂସ ହାତୀ ପିଠିନ ବସିକିରି ନଗର ଭ୍ରମଣ କରିଥିଲେ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଗଲା 77 ହେଲା ଆୟୋଜିତ ହୋଇଆସୁଛି। ଏ ଅବସରରେ 11 ଦିନ ଲାଗି ବରଗଡ଼ ସହର ମଥୁରା ନଗରୀ ଆର୍ ଅମାପାଲିକେ ଗୋପପୁର କରାଯାଇଛି। ଧନୁଯାତ୍ରାର କଳାକାରମାନଙ୍କର ନିଖୁଣ ଅଭିନୟ ଦର୍ଶକମାନଙ୍କୁ ଦ୍ୱାପର ଯୁଗକେ ନେଇଯାଏସି। ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳର ବୌଦ୍ଧ ଜିଲ୍ଲାର ସାତକୋଶିଆ ଗଣ୍ଡନ କୁସଙ୍ଗ ରେଞ୍ଜ ତରଫୁ ଇ ବଛର ମଗର ଗନ୍ନା ମୂଲ ହୋଇଛି। ମରଡ଼ାନୁ ଶୀତଲପାନି, ଶୀତଲପାନିନୁ ହରଭଙ୍ଗା ଆର୍ ହରଭଙ୍ଗାନୁ ଅଏଡ଼ା ତକ ତିନିଟା ଟିମ୍ ତିନିଭାଗ ହୋଇକରି ଗଣନା କରୁଛନ୍। ଇ ତିନି ଟିମ୍ ଥି ଫରେଷ୍ଟର, ମଗର ବିଶେଷଜ୍ଞ ଆର୍ 6 ସ୍କ୍ୱାଡ୍ ସାମିଲ ଅଛନ୍। ଇ ମଗର ଗନ୍ତି କାମ 3 ଧରିକରି ଚାଲ୍ବା ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍। ସମ୍ବଲପୁର ପାଖର ଜୁଜୁମୁରା ସଦର ବନାଞ୍ଚଳ ଅଧିକାରୀଙ୍କର କାର୍ଯ୍ୟାଳୟଠାରେ ଗଜସାଥୀଙ୍କର ଦିନିକିଆ ତାଲିମ ଶିବିର ହୋଇଯାଇଛି। ବନାଞ୍ଚଳ ଅଧିକାରୀ ହରିଶଙ୍କର ନାୟକଙ୍କର ଦେଖରେଖଥି ବନ ଅଧିକାରୀ ଆର୍ କର୍ମଚାରୀମାନେ ଇତି ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ଭବନଠାରେ ପଞ୍ଚାୟତ ସମିତି ବୈଠକ ହୋଇଯାଇଛି। ବୈଠକଥି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ବିକାଶମୂଳକ କାମମାନଙ୍କୁ ଜଲ୍ଦି ସାରବା ଲାଗି ଆହ୍ୱାନ ଦେଇଛନ୍। ସରକାରୀ ଯୋଜନା ଉପରେ ଆଲୋଚନା କରିକରି ସେମାନଙ୍କର ସଫଲ ରୂପାୟନ ବାବଦେ ଆଲୋଚନା ହୋଇଥିଲା। ସଡ଼କ ସୁରକ୍ଷା ମାସ 2025 ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ବ୍ଲକ ଛକନ ଆଖି ପରୀକ୍ଷା ଶିବିର ହୋଇଥିଲା। କାର୍ଯ୍ୟକ୍ରମକେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ ଗୁରୁ ଉଦ୍ଘାଟନ କରିଥିଲେ। ଏହି ଶିବିରଥି ପାଖାପାଖି 70 ଜଣଙ୍କର ଆଖି ପରୀକ୍ଷା କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ଆର୍ ସୁବର୍ଣ୍ଣପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ମିଶିକରି ଏହି କାର୍ଯ୍ୟକ୍ରମ କରିଥିଲେ। ସୁବର୍ଣ୍ଣପୁର ଲୋକମହୋତ୍ସବ 2025ର 3 ଦିନେ ଆଜି ସଂସ୍କୃତି ଓ ସାମାଜିକ ପ୍ରଗତି ଶୀର୍ଷକ ଗୋଟିଏ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରନ୍ଥାଗାର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରଥି ସଂସ୍କୃତି ଗବେଷକ କେଶରଞ୍ଜନ ପ୍ରଧାନ ଆର୍ ଡକ୍ଟର ପୁରୁଷୋତ୍ତମ ମିଶ୍ର ଯୋଗ ଦେଇକରି ସଂସ୍କୃତି ସଭ୍ୟତା ଆର୍ ସାମାଜିକ ପ୍ରଗତିକେ ଆଗ୍କେ ନେସି ବୋଲି କହିଛନ୍। ଆଲୋଚନାଚକ୍ରଥି ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀଙ୍କ ସହିତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକର ଘୁନା ବିଜୁ ପଟ୍ଟନାୟକ ଖେଲ ପଡ଼ିଆଠାରେ ଚାଲିଥିବା 5 ସିକେର ପାଟ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବହୁତ ସିଆନ୍ସୁଜନ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଅଞ୍ଚଳର ପଞ୍ଚବାଦ୍ୟ ଲୋକକଲା ସଂସ୍କୃତିର ବିକାଶ ଲାଗି ଲୋକ କଲାପାନି ଭିଲ୍ ଯାଇଛନ୍ ଆର୍ 48 ପାଟ ଭିତରୁ ସିକେର ପାଟ ଗୁଟେ ଆଏ ବୋଲି ମତ ଦେଇଛନ୍। ଇନର ସଂସ୍କୃତିକେ ଇ ମହୋତ୍ସବ ବଞ୍ଚେଇକରି ରଖ୍ବା ବୋଲି କାର୍ଯ୍ୟକ୍ରମଟି ଆଲୋଚନା ହୋଇଥିଲା। ହକି ଇଣ୍ଡିଆ ଲିଗ୍ ନ ଆଜି 2 ମ୍ୟାଚ୍ ଖେଳାଯିବା। ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି ସଞ୍ଜବେଳା 6 ଟିମ୍ ଗୋନାସିକା ଆର୍ ତାମିଲନାଡୁ ଡ୍ରାଗନ୍ସ ଭିତରେ ମ୍ୟାଚ୍ ଚାଲିଛି। 2 ମ୍ୟାଚ୍ ରାତିର 8:15 ୟୁପି ରୁଦ୍ରାସ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ହେବା। ରାୟଗଡ଼ା ରେଲମଣ୍ଡଲ ଭାରତୀୟ ରେଳବାଇର 70 ରେଳମଣ୍ଡଲ ହୋଇଛି। ଏହି ରେଳମଣ୍ଡଲ ଦକ୍ଷିଣ ଓଡ଼ିଶାନ ରେଳବାଇ ବିକାଶର ତଦାରଖ ଲାଗି କାମ କରବା। ବିଭାଗୀୟ ମୁଖ୍ୟାଳୟ କାମ ଜଲ୍ଦି ସାରବାର ଲାଗି ଆର୍ ଇ ଅଞ୍ଚଳର ରେଲ ଭିତ୍ତିଭୂମିର ବିକାଶକେ ସୁନିଶ୍ଚିତ କରବାର ଲାଗି ଅମିତାଭ ସିଂହଲଙ୍କୁ ନୂଆ ଡିଆର୍ଏମ୍ ଭାବେ ନିଯୁକ୍ତି ଦିଆଯାଇଛି। ଇନ ଜନେଇ ଦିଆଯାଇପାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲା 6 ଦିନ ଆଭାସୀ ଜରିଏ ରେଳମଣ୍ଡଲର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ରାଇଜେ ଆଇବା 24 ଭିତରେ ପାଗ ସୁଖା ରହିବା। ଝାରସୁଗୁଡ଼ା, ସୁନ୍ଦରଗଡ଼ ଆର୍ କନ୍ଧମାଳ ଜିଲ୍ଲାନ ବହଲିଆ କୁହୁଡ଼ି ଦେଖାଯିବା। ଆଇବା 3 ତାପମାତ୍ରାଥି କେନ୍ସି ପରିବର୍ତ୍ତନ ନାଇଁ ହୁଏ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ସେଆଡ଼େ ରାଇଜର ସବୁନୁ କମ୍ ତାପମାତ୍ରା 8 ସେଲ୍ସିୟସ୍ ରାଉରକେଲା ଆର୍ ଝାରସୁଗୁଡ଼ାନ ରେକର୍ଡ଼ କରାଯାଇଛି। শেষে মুখিয়া খবর ফের খায়। ভুবনেশ্বর জনতা ময়দান ঠানে মূল হেলা 18 নম্বর প্রবাসী ভারতীয় দিবস। দেশের বিকাশ ধারাথি সামিল হবারকে যুব প্রবাসী মানুষ মুখ্যমন্ত্রী আর বৈদেশিক ব্যাপার মন্ত্রী আহ্বান। প্রবাসী ভারতীয় দিবস থি যোগ দেবারকে আজ ওড়িশা আসুছেন প্রধানমন্ত্রী। বরগড় ধনুযাত্রাথি আজ চালিছে মহারাজ কৃষ্ণগর জনতা দরবার। আর হকি ইন্ডিয়া লিগ থি আজ টিম গুণাশিকা আর তামিলনাড়ু ড্রাগনস ভিতরে চালিছে খেল। আজির আঞ্চলিক খবর ইন শেষ হলা। জুহার।